ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ମହିଳାମାନେ ଜୀବନରେ ସଫଳତା ଅର୍ଜନ କଲେ ସମାଜ ଓ ଦେଶ ପ୍ରଗତି ପଥରେ ଆଗେଇବ, କହିଲେ ରାଷ୍ଟ୍ରପତି. ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ଆଜି ଉଦ୍ଯାପିତ. 66 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ପକାଇଲେ ବୁଡ଼. ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ସାମିଲ ହେଲେ 7 ନୂଆ ମନ୍ତ୍ରୀ. ଜାତୀୟ କ୍ରୀଡ଼ା ସଂଘକୁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଗଠନ ହେଲା 6 ଜଣିଆ କମିଟି. ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଇଂଲଣ୍ଡ ସମ୍ମୁଖରେ 326 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଆଫଗାନିସ୍ତାନ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମହିଳାମାନେ ଆତ୍ମନିର୍ଭରଶୀଳ ଏବଂ ଆତ୍ମବିଶ୍ୱାସୀ ହେବା ଦିଗରେ ସର୍ବଦା ପ୍ରୟାସ କରିବା ଉଚିତ. ସେ କହିଛନ୍ତି ମହିଳାମାନେ ଜୀବନରେ ସଫଳତା ଅର୍ଜନ କଲେ ସମାଜ ଏବଂ ଦେଶ ପ୍ରଗତିଶୀଳ ହୋଇପାରିବ. ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଅନ୍ତର୍ଗତ ବାଗେଶ୍ୱର ଧାମଠାରେ ଏକ ସାମୂହିକ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି. ଶ୍ରୀମତୀ ମୁର୍ମୁ କହିଛନ୍ତି ସରକାର ଏକ ବିକଶିତ ଭାରତ ଗଠନ ଲାଗି ସଂକଳ୍ପବଦ୍ଧ, ତେଣୁ ସମାଜରେ ସବୁବର୍ଗଙ୍କର ବିକାଶ ହେବା ଆବଶ୍ୟକତା ରହିଛି। 251 ଜଣ କନ୍ୟାଙ୍କ ସାମୂହିକ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନବଦମ୍ପତିମାନଙ୍କୁ ବସ୍ତ୍ର, ସିଲେଇ ମେସିନ୍, ଗୃହୋପକରଣ ସାମଗ୍ରୀ ଏବଂ ଅଟାପେଶା ମେସିନ୍ ଆଦି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ପ୍ରୟାଗରାଜଠାରେ ଚାଲିଥିବା ବିଶ୍ୱର ସବୁଠାରୁ ବୃହତ୍ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାମିଳନ ମହାକୁମ୍ଭ ଆଜି ମହାଶିବରାତ୍ରୀ ଅବସରରେ ଉଦ୍ଯାପିତ ହୋଇଛି। ଏହି ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ପ୍ରୟାଗରାଜର ବିଭିନ୍ନ ଘାଟ ସମେତ ସଙ୍ଗମଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଗତ January 13 ଆରମ୍ଭ ହୋଇଥିବା ଏହି ମହାକୁମ୍ଭରେ ଏପର୍ଯ୍ୟନ୍ତ 66 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ମେଘାଳୟର ଆକାଂକ୍ଷୀ ଜିଲ୍ଲା ରିଭୋଇ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ, ଅର୍ଥନୈତିକ ନିବେଶ ଓ ଦକ୍ଷତା ବିକାଶ ଏବଂ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ ରିଭୋଇ ଜିଲ୍ଲା ଅନ୍ତର୍ଗତ ଉମ୍ଦିହାର ଗ୍ରାମରେ ଏକ ସପୁରୀ ପ୍ରକ୍ରିୟାକରଣ ସଂସ୍ଥା ମଧ୍ୟ ପରିଦର୍ଶନ କରିଛନ୍ତି। ସମୀକ୍ଷା ବୈଠକରେ ଉପକମିଶନର ଅଭିଳାଷ ବରନୱାଲ, ଅତିରିକ୍ତ ଉପକମିଶନର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଗୁଜରାଟୀ କବି ଅନିଲ ଯୋଶୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଆଧୁନିକ ଗୁଜରାଟୀ ସାହିତ୍ୟ ଜଗତରେ ଅନିଲ ଯୋଶୀଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଛାତ୍ରବୃତ୍ତି ହିତାଧିକାରୀମାନଙ୍କ ସଂଖ୍ୟା ହ୍ରାସ କରାଯାଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଦେଇଥିବା ମନ୍ତବ୍ୟ ଉପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରିଜିଜୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମୟରେ ସଂଖ୍ୟାଲଘୁମାନଙ୍କୁ ପୂର୍ବାପେକ୍ଷା ଅଧିକ ସଶକ୍ତ କରାଯାଇଛି। ମାନଙ୍କ ଛାତ୍ରବୃତ୍ତି, ସୁବିଧା ସୁଯୋଗ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଗେନ୍ ବିଟ୍କଏନ୍ ଦୁର୍ନୀତିରେ ପ୍ରାୟ 24 କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଜବତ କରିଛି। ଏହି ଘଟଣାରେ ଦିଲ୍ଲୀ, ପୁନେ, ନାନ୍ଦେଡ, କୋହ୍ଲାପୁର, ମୁମ୍ବାଇ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ମୋହାଲି, ଝାନ୍ସି ଏବଂ ହୁବଲି ସମେତ 60ରୁ ଉର୍ଦ୍ଧ୍ୱ ସ୍ଥାନରେ ତଲାସୀ କରାଯାଇଛି। ଏହି ତଲାସୀ ସମୟରେ ଘଟଣାସ୍ଥଳରୁ କ୍ରିପ୍ଟୋ ୱାଲେଟ୍, ନଥିପତ୍ର, 34ଟି ଲ୍ୟାପ୍ଟପ୍, ହାର୍ଡଡିସ୍କ ଏବଂ ମୋବାଇଲ୍ ସମେତ 23,94,00,000 ଟଙ୍କାର କ୍ରିପ୍ଟୋ କରେନ୍ସି ଜବତ କରାଯାଇଛି। ସିବିଆଇ କହିଛି 2015 ମିଥ୍ୟା ପ୍ରଲୋଭନ ଦେଖାଇ ଲୋକମାନଙ୍କୁ 18 ମାସ ମଧ୍ୟରେ ବିଟ୍କଏନ୍ ନିବେଶରେ ମାସିକ 10% ଲାଭ ଦିଆଯିବାକୁ ପ୍ରତିଶ୍ରତି ଦିଆଯାଇଥିଲା। ନୀତିଶ କୁମାରଙ୍କ ନେତୃତ୍ୱାଧୀନ ବିହାର କ୍ୟାବିନେଟ୍ରେ ଆଜି 7 ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇ ମନ୍ତ୍ରୀ ପରିଷଦର ସମ୍ପ୍ରସାରଣ କରାଯାଇଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ପାଟନାସ୍ଥିତ ରାଜଭବନରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସେହି ମନ୍ତ୍ରୀମାନଙ୍କ ମଧ୍ୟରେ ସଞ୍ଜୟ ସରାଓଗୀ, କ୍ରିଷ୍ଣା କୁମାର ମଣ୍ଟୁ, ଡକ୍ଟର ସୁନୀଲ କୁମାର, ମୋତିଲାଲ ପ୍ରସାଦ, ରାଜୀବ କୁମାର ସିଂ, ବିଜୟ କୁମାର ମଣ୍ଡଲ ଓ ଜିବେଶ କୁମାର ଅଛନ୍ତି। ଏହି ସମ୍ପ୍ରସାରଣ ଫଳରେ ନୀତିଶ କୁମାର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂଖ୍ୟା 36କୁ ବୃଦ୍ଧି ପାଇଛି। ପୂର୍ବରୁ ରାଜ୍ୟ ବିଜେପି ସଭାପତି ଦିଲୀପ ଜୟସ୍ୱାଲ ଦଳର ଏକ ବ୍ୟକ୍ତି ଏକ ପଦବୀ ନୀତି ଆଧାରରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଭାରତୀୟ ପ୍ରାଣୀମଙ୍ଗଳ ବୋର୍ଡ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରାଣୀ ମିତ୍ର ଏବଂ ଜୀବେଦୟା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ। ଦୁଇଟି ବର୍ଗରେ ପ୍ରାଣୀ ମିତ୍ର ଏବଂ ଜୀବେଦୟା ପୁରସ୍କାର ପ୍ରଦାନ କରାଯିବ। ପ୍ରାଣୀ ମିତ୍ର ପୁରସ୍କାର ମଧ୍ୟରେ 5ଟି ଉପବିଭାଗ ରହିଛି। ସେହିପରି ଜୀବେଦୟା ପୁରସ୍କାର ପ୍ରଦାନ କରାଯିବାକୁ ଥିବା 3ଟି ଉପବିଭାଗ ମଧ୍ୟରେ ବ୍ୟକ୍ତିବିଶେଷ, ପ୍ରାଣୀମଙ୍ଗଳ ସଂଗଠନ, ବିଦ୍ୟାଳୟ, ଶିକ୍ଷକ ଏବଂ ପିଲାମାନେ ଅଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀ ପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ, ଜର୍ଜ କୁରିଆନ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ କାଶ୍ମୀରର ରୋଜରୀ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟସ୍ଥ ଗ୍ରାମରେ ସେନାବାହିନୀର ଏକ ଗାଡ଼ି ଉପରକୁ ସନ୍ଦିଗ୍ଧ ସନ୍ତାସବାଦୀମାନେ ଗୁଳିଚାଳନା କରିଥିବା ସୂଚନା ମିଳିଛି। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରବନୀ ସେକ୍ଟର ଅନ୍ତର୍ଗତ ଫାଲ୍ ଗ୍ରାମ ନିକଟରେ ହୋଇଥିବା ଏହି ଗୁଳିକାଣ୍ଡ ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଜଙ୍ଗଲରେ ଲୁଚି ରହିଥିବା ସନ୍ତାସବାଦୀମାନେ ସେହି ଅଞ୍ଚଳ ଦେଇ ଗତି କରୁଥିବା ସମୟରେ ସେନାବାହିନୀର ଗାଡ଼ି ଉପରକୁ କିଛି ରାଉଣ୍ଡ ଗୁଳିଚାଳନା କରିଥିଲେ। ସେହି ରାସ୍ତା ସନ୍ତାସବାଦୀମାନଙ୍କର ଅନୁପ୍ରବେଶ ପଥ ବୋଲି ଜଣାଯାଇଛି। ସେନାବାହିନୀ ପକ୍ଷରୁ ଗୁଳିଚାଳନାର ପାଲଟା ଜବାବ ଦିଆଯାଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ ସେହି ଅଞ୍ଚଳକୁ ଘେରାଉ କରାଯିବା ସହ ତଲାସୀ କାର୍ଯ୍ୟ ଜାରି ରହିଛି। ଅନ୍ୟ ଏକ ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଜାମ୍ମୁ ଜିଲ୍ଲାର ଅଖନୁର ସେକ୍ଟର ଅନ୍ତର୍ଗତ କିରି ବଟଲ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ସେନାବାହିନୀର ଯବାନମାନେ ସନ୍ଦିଗ୍ଧ ସନ୍ତାସବାଦୀମାନେ ରହିଥିବା ଆଶଙ୍କା କରି ଗୁଳିଚାଳନା କରିଥିଲେ। ଗୁଜରାଟର ସୁରତଠାରେ ଆଜି ସକାଳେ ଏକ 4 ମହଲା ବିଶିଷ୍ଟ ବସ୍ତ୍ର ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗତ 24 ଘଣ୍ଟା ମଧ୍ୟରେ ସେହି କୋଠାରେ ଏହା ଦ୍ୱିତୀୟ ଅଗ୍ନିକାଣ୍ଡ ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୁଲିସ୍ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ 800ଟି ଲୁଗା ଦୋକାନ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ୱଷ୍ଟ ଜଣାପଡ଼ିନାହିଁ। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପବିତ୍ର ମହାଶିବରାତ୍ରୀ ଅବସରରେ ଦେଶବ୍ୟାପୀ ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଏହି ଅବସରରେ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ, ଗୁଜରାଟର ସୋମନାଥ ମହାଦେବ ମନ୍ଦିର, ଓଡ଼ିଶାର ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣି ସମେତ ବିଭିନ୍ନ ଶୈବାଳୟରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଉଜାଗର ରହି ପ୍ରଦୀପ ପ୍ରଜ୍ୱଳନ କରୁଛନ୍ତି। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ବିକଶିତ ଭାରତ ଗଠନ କରିବାରେ ସମସ୍ତଙ୍କର ସକାରାତ୍ମକ ଯୋଗଦାନ କାମନା କରିଛନ୍ତି। ସରକାର ଜାତୀୟ କ୍ରୀଡ଼ା ସଂଘକୁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ରହିଥିବା କେତେକ ନୀତିରେ ସଂଶୋଧନ ଆଣିବା ଲାଗି ଏକ 6 ଜଣିଆ କମିଟି ଗଠନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ କୁନାଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯିବ। ପ୍ୟାରିସ୍ ଅଲିମ୍ପିକ୍ସ ପରେ ପରବର୍ତ୍ତୀ ଅଲିମ୍ପିକ୍ସ ପାଇଁ ରହିଥିବା କେତେକ ନୀତିରେ ପରିବର୍ତ୍ତନର ଆବଶ୍ୟକତା ଥିବାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଟି ପକ୍ଷରୁ ଆସନ୍ତା 15 ଦିନ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରାଯିବ। 2022 ମସିହାରେ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ସଂଘକୁ ଆର୍ଥିକ ସହାୟତା ପ୍ରଦାନ ନେଇ ଶେଷଥର ପାଇଁ ସଂଶୋଧନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ରୀଡ଼ାବିତ୍ମାନଙ୍କୁ ପ୍ରଶିକ୍ଷଣ, ଆନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ଅଂଶଗ୍ରହଣ, ଖେଳାଳିମାନଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇଦେବା ନେଇ ଜାତୀୟ କ୍ରୀଡ଼ା ସଂଘ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥାଏ। ଆଇସିସି ପୁରୁଷ ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଫଗାନିସ୍ତାନ ଇଂଲଣ୍ଡ ସମ୍ମୁଖରେ 326 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଲାହୋର ଗଦାଫି ଷ୍ଟାଡିୟମ୍ରେ ଗ୍ରୁପ୍ ବି'ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଆଫଗାନିସ୍ତାନ ନିର୍ଦ୍ଧାରିତ 50 ଓଭର୍ରେ 7 ୱିକେଟ୍ ବିନିମୟରେ 325 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର୍ ସର୍ବାଧିକ 3ଟି ୱିକେଟ୍ ଅକ୍ତିଆର କରିଥିଲେ। ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଇଂଲଣ୍ଡ 326 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି 5 ଓଭର୍ରେ 1 ୱିକେଟ୍ ହରାଇ 24 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମହିଳାମାନେ ଜୀବନରେ ସଫଳତା ଅର୍ଜନ କଲେ ସମାଜ ଓ ଦେଶ ପ୍ରଗତି ପଥରେ ଆଗେଇବ କହିଲେ ରାଷ୍ଟ୍ରପତି। ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ଆଜି ଉଦ୍ଯାପିତ। 660 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ପକାଇଲେ ବୁଡ଼। ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ସାମିଲ ହେଲେ 7 ନୂଆ ମନ୍ତ୍ରୀ, ଜାତୀୟ କ୍ରୀଡ଼ା ସଂଘକୁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଗଠନ ହେଲା 6 ଜଣିଆ କମିଟି ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଇଂଲଣ୍ଡ ସମ୍ମୁଖରେ 326 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଆଫଗାନିସ୍ତାନ। ସମ୍ବାଦ ଶେଷ ହେଲା।